आकाशवाणी संवाद पढ़ुंट महेश्वर साहू मुख्य संवाद पश्चिम एशिया संकट मध्य देश में प्रथम भासमान सौरशक्ति प्रकल्पर विकास नूतन आशा संचार करिछि कहिले वैदेशिक मंत्री जनगणना 2027 प्रथम पर्यायर एपर्यंत स्वगणन सामिल हेले 5,72,000 रु अधिक परिवार राज्यसभा सदस्य भाव शपथ ने बिहार मुख्यमंत्री नीतीश कुमार छत्तीसगढ़ कांकेर जिले में सड़क दुर्घटन 6 जन प्राणहानि एवं आईपीएल क्रिकेट में आज राजस्थान रॉयल्स और रॉयल चैलेंजर्स बेंगलुरु मध्य मैच अनुष्ठित हो। वैदेशिक व्यापार मंत्री डॉक्टर एस जयशंकर कहते पश्चिम एशिया संकट मध्य शक्ति सुरक्षा को मजबूत करने भारत मॉरीशस को तैल और गैस जोगाड़ एक चुक्तिनामा चूड़ांत कर पोर्ट लुइस ठारे डॉक्टर जयशंकर कहते पश्चिम एशिया जारी रही शक्ति संकट क्षेत्र में रणनैतिक भागीदारी गुरुत्व को दर्शाऊ यह संकट मध्य भारतीय राष्ट्रायत्त उद्योग देशर प्रथम भासमान सौरशक्ति प्रकल्प विकसित करने नूतन आशा संचार कर स्वच्छ शक्ति एवं परिवेश अनुकूल समाधान क्षेत्र में भारत एवं मॉरीशस मध्य व्यापक और गतिशील भागीदारी रही स्थायी सार्वजनीन परिवहन को अधिक मजबूत करने और अंगारकाम्ल निर्गमन ह्रास करने मॉरीशस को खूब शीघ्र ई बस हस्तांतर करा जिवो बोली डॉक्टर जयशंकर कहते दुई देश मिलित भावे द्विपाक्षिक संपर्क को बर्धित रणनैतिक भागीदारी में परिणत करने लगे सहमत होती डॉक्टर जयशंकर नवम भारतीय महासागर सम्मेलन में जोगदेवाई मॉरीशस रे अछंती जनगणना 2027 प्रथम पर्यायर एपर्यंत 5,72,000 रु अधिक परिवार स्वगणन सामिल होती भारतर रजिस्ट्रार जनरल कहते 2027 जनगणना पर डिजिटल पदक्षेप जनसाधारण वर्धित अंशग्रहण को यह प्रतिफलित कर प्रथम पर्याय जनगणना एप्रिल 1 रु आरंभ होता और आसंता 15 तारीख पर्यंत डिजिटल स्वगणना प्रक्रिया जारी रहिबो 11 राज्य और केन्द्रशासित अंचल स्वगणना प्रक्रिया चालू रही आसंता 16 तारीखर मई मास 15 तारीख पर्यंत गृहतालिका और आवास गणना आरंभ हो द्वितीय पर्याय अर्थात जनसंख्या गणना आसंता वर्ष फेब्रुआरी मासरे करा जिवो एहा बयस लिंग वृत्ति साक्षरता और जाति विवरणी समेत व्यक्तिगत तथ्य संग्रह पर आधारित हो। राष्ट्रपति द्रौपदी मुर्मू राज्यसभा पूर्वतन उपाध्यक्ष हरिवंश को राज्यसभा सदस्य भाव मनोनीत कर राज्यसभा निर्वाचित सदस्य थिबा हरिवंशंक कार्यकाल गतकाली शेष होवापरे राष्ट्रपति तांकु उच्च सदन को मनोनीत करिछंती भारतर पूर्वतन प्रधान विचारपति रंजन गोगोई अवसर पर खाली पड़ा पदपाई तांकु मनोनीत करा जायथिबा आज गृह मंत्रालय पक्षरु जारी विज्ञप्ति रे दर्शाई। बिहार मुख्यमंत्री नीतीश कुमार आज राज्यसभा सदस्य भाव शपथ ग्रहण करिछंती उपराष्ट्रपति तथा राज्यसभा अध्यक्ष सीपी राधाकृष्णन संसद भवन में पद और गोपनीयतार शपथपाठ कराइले राज्यसभा नेता जेपी नड्डा अर्थमंत्री निर्मला सीतारमण मत्स्य और पशुपालन मंत्री राजीव रंजन संसदीय व्यापार राष्ट्रमंत्री अर्जुन राम मेघवाल कांग्रेस नेता जयराम रमेश बिहार उपमुख्यमंत्री सम्राट चौधरी प्रमुख शपथ ग्रहण कार्यक्रम में उपस्थित थे। देशर युवपीढ़ी जेतेबेले किछि करिवार संकल्प नेथांती सेतेबेले कार्य माध्यमरे ताहा प्रदर्शन करिथांती बोली प्रधानमंत्री नरेन्द्र मोदी कहिछंती सामाजिक गणमाध्यम पोस्टरे संस्कृत सुभाषितम शेयर करी प्रधानमंत्री कहिछंती एहा हेउछि भारतर युवशक्तिर शक्ति जहाँफलरे देश विकास पथरे द्रुतगतिरे आगकु बढ़ुछि। आसाम केरलम एवं पुडुचेरी रे विधानसभा निर्वाचन पई मतदान शांति श्रृंखलार सह शेष होइछि। निर्वाचन आयोगों सूचना अनुजाई आसाम 85.38%, पुडुचेरी 99.83% एवं केरलम 78.03% मतदान होइछि। सेहिपरि तीनोटी राज्यर 4 विधानसभा आसन रे उपनिर्वाचन मध्ये सुरुखुरु रे शेष होइछि। छत्तीसगढ़ कांकेर जिल्लार 30 नंबर जातीय राजपथरे गतकाल राति एक मर्मन्तुद सड़क दुर्घटन 6 जनकर मृत्यु घटी दुर्घटन 3 जन व्यक्ति गुरुतर आहत होती कोटवाली थाना अंतर्गत नाथिया नवगा निकट में 2 कार मध्य मुहांमुही धक्का होता स्थानीय लोकों ठू खबर पाई पुलिस और उद्धारकारी दल तुरंत घटनास्थल में पहुंच आहत मान कांकेर मेडिकल कलेज भर्ती करते आकाशवाणी। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମର ନିର୍ଣ୍ଣାୟକ ମୁହୂର୍ତ୍ତ ଥିବା ଚମ୍ପାରଣ ସତ୍ୟାଗ୍ରହର 107ତମ ବାର୍ଷିକୀ ଆଜି ପାଳନ କରାଯାଉଛି। 1917 ଏହି ଦିନରେ ବିହାର ଚମ୍ପାରଣ ଜିଲ୍ଲାରେ ନୀଳ ଚାଷୀମାନଙ୍କର ଅଭିଯୋଗର ସମାଧାନ ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସତ୍ୟାଗ୍ରହର ସଫଳତା ପରବର୍ତ୍ତୀ ସମୟରେ ଦେଶ ସ୍ୱାଧୀନତା ପାଇଁ ସତ୍ୟାଗ୍ରହ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ପରୀକ୍ଷଣକୁ ସଫଳତା ଆଣିଦେଇଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗତକାଲି ୱାଶିଂଟନରେ ଆମେରିକା ସୁରକ୍ଷା ଏଜେନ୍ସି FBIର ନିର୍ଦ୍ଦେଶକ କାଶ ପଟେଲଙ୍କ ସହ ଏକ ବୈଠକରେ ଆତଙ୍କବାଦ, ସଂଗଠିତ ଅପରାଧ ଏବଂ ନିଶା କାରବାରର ମୁକାବିଲା ପାଇଁ ସହଯୋଗ ଉପରେ ଆଲୋଚନା କରିଛନ୍ତି। ଆମେରିକାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦିଆଯାଇଛି। ଶ୍ରୀ ମିଶ୍ରି ସମ୍ପ୍ରତି ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି ଏବଂ ସେଠାକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସମେତ ଆମେରିକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଗସ୍ତ ଅବସରରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ଆମେରିକା ଅର୍ଥ ଉପସଚିବ ଜାକବ୍ ଏସ୍ ହେଲବର୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ ଏବଂ ଆମେରିକା ପାକ୍ସ ସିଲିକା ଅଧୀନରେ ସେମାନଙ୍କର ସହଯୋଗ ଏବଂ AI ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମେତ ବ୍ୟାପକ ଅର୍ଥନୈତିକ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା ହୋଇଛି। ଶ୍ରୀ ମିଶ୍ରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମୀକ୍ଷା କରିବା ପାଇଁ ତିନିଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି। ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ଗୋପରିବହନକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର SOPର ଚିଠା ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ଏକ ଆଦେଶନାମା ମାଧ୍ୟମରେ ଗଠିତ ଏହି କମିଟି ଉଭୟ ଯାନବାହନ ଏବଂ ସଡ଼କ ପଥରେ ଗୋରୁ ପରିବହନକୁ ନିୟନ୍ତ୍ରଣ କରିବା ଭଳି ବିସ୍ତୃତ SOP ପ୍ରସ୍ତୁତ କରିବା ପାଇଁ ଆଇନଗତ ଢାଞ୍ଚାକୁ ଯାଞ୍ଚ କରିବ। ଏହି ପ୍ୟାନେଲକୁ ଅନୁମତି ଏବଂ ସ୍ୱାସ୍ଥ୍ୟ ପ୍ରମାଣପତ୍ର ସମେତ ଡକ୍ୟୁମେଣ୍ଟେସନ୍ ଓ ଯାଞ୍ଚ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଜମ୍ମୁ କାଶ୍ମୀରର 250 ସଦସ୍ୟ ବିଶିଷ୍ଟ ଏକ ଯୁବ ପ୍ରତିନିଧି ଦଳ ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଗତକାଲି ଆୟୋଜିତ ୱତନ କୋ ଜାନୋ କାର୍ଯ୍ୟକ୍ରମରେ ଭାଗ ନେଇ ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି। ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ ଭାରତର ବିଭିନ୍ନ ଅଞ୍ଚଳକୁ ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରି ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜମ୍ମୁ କାଶ୍ମୀରର ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ଦଳକୁ ସମ୍ବୋଧିତ କରି ଜମ୍ମୁ କାଶ୍ମୀରର ଏଭଳି ଜୀବନ୍ତ, ପ୍ରତିଭାବାନ ଏବଂ ସଂକଳ୍ପବଦ୍ଧ ଯୁବମସ୍ତିଷ୍କଙ୍କ ସହ ଭାବ ବିନିମୟ କରି ସେ ଖୁବ୍ ଆନନ୍ଦିତ ବୋଲି ଉପରାଷ୍ଟ୍ରପତି କହିଥିଲେ। ଉପରାଷ୍ଟ୍ରପତି କହିଛନ୍ତି, ଜମ୍ମୁ କାଶ୍ମୀରରେ ମହିଳା ବିକାଶ ଏବଂ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜମ୍ମୁ କାଶ୍ମୀର କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ରଞ୍ଜି ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି। ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କ ନେତୃତ୍ୱ ଏବଂ ଯୁବ କ୍ରିକେଟରମାନଙ୍କ ସଫଳତା ମିଳିତ ଭାବେ ଜମ୍ମୁ କାଶ୍ମୀରର ଯୁବପିଢ଼ିଙ୍କ ଭବିଷ୍ୟତକୁ ରୂପ ଦେଉଥିବା ଏକ ପ୍ରଗତିଶୀଳ ଦିଗକୁ ପ୍ରତିଫଳିତ କରୁଛି ବୋଲି ଉପରାଷ୍ଟ୍ରପତି କହିଥିଲେ। ଏଭଳି କାର୍ଯ୍ୟକ୍ରମ କେବଳ ଯୁବପିଢ଼ିଙ୍କୁ ଏକ ସହଭାଗୀ ଜାତୀୟ ପରିଚୟ ସହିତ ଯୋଡ଼ି ହେବାରେ ସହାୟକ ହେବ ନାହିଁ, ବରଂ ଆତ୍ମବିଶ୍ୱାସ, ସଚେତନତା ଏବଂ ଆକାଂକ୍ଷା ସୃଷ୍ଟି କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରୋତ୍ସାହିତ କରିବ ବୋଲି ଉପରାଷ୍ଟ୍ରପତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଏବଂ ଉଦ୍ୟମିତାରେ ସୁଯୋଗ ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ଯୁବପିଢ଼ିଙ୍କ ପାଖରେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସମାବେଶୀ ଭବିଷ୍ୟତର ନିର୍ମାତା ହେବାର କ୍ଷମତା ରହିଛି। ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ରଖିବା ଏବଂ ନିଜ ମୂଳ ସହିତ ଯୋଡ଼ି ହୋଇ ରହିବା ଏବଂ ଜାମ୍ମୁ କାଶ୍ମୀରକୁ ରାଷ୍ଟ୍ର ପାଇଁ ସୌହାର୍ଦ୍ଦ୍ୟ, ବିକାଶ ଏବଂ ପ୍ରେରଣାର ପ୍ରତୀକ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଉପରାଷ୍ଟ୍ରପତି ଏହି ଯୁବ ପ୍ରତିନିଧି ଦଳଙ୍କୁ ଆହ୍ୱାନ ଦେଇଥିଲେ। IPL କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ବେଙ୍ଗାଲୁରୁର SCA ଷ୍ଟାଡିୟମରେ 7:30 ଖେଳାଯିବ। ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 3 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଦେଶରେ ପ୍ରଥମ ଭାସମାନ ସୌରଶକ୍ତି ପ୍ରକଳ୍ପର ବିକାଶ ନୂତନ ଆଶା ସଞ୍ଚାର କରିଛି କହିଲେ ବୈଦେଶିକ ମନ୍ତ୍ରୀ। ଜନଗଣନା 2027 ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ସ୍ୱଗଣନାରେ ସାମିଲ ହେଲେ 5,72,000 ଅଧିକ ପରିବାର। ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 6 ପ୍ରାଣହାନୀ ଏବଂ IPL କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେଲା।